ଏବେ ଏବେ ଦେଖିବ ମୋ ଭାଇ ଉପରେ ତେଲଟା ପଡିବ ଧୁଆଟା ବାହାରିବ ମୋ ଗାଡି ଉପରେ ରକେଟ୍ ଭଳିଆ ଯିବ।